ଓମ୍ ଶାନ୍ତି। 23/7/2025 ସାକାର ମହାବାକ୍ୟ। ମିଠେ ବଚ୍ଚେ, ଯେତେବେଳେ ସମୟ ମିଳୁଛି ଏକାନ୍ତରେ ବସି ବିଚାର ସାଗର ମନ୍ଥନ କର। ଯେଉଁ ସବୁ ପଏଣ୍ଟସ ଅର୍ଥାତ୍ ଜ୍ଞାନବିନ୍ଦୁ ଗୁଡ଼ିକୁ ଶୁଣୁଛ ସେଗୁଡ଼ିକୁ ପୁନରାଲୋଚନା କର। ପ୍ରଶ୍ନ, ତୁମମାନଙ୍କର ଯୋଗର ଯାତ୍ରା କେବେ ଶେଷ ହେବ? ଉତ୍ତର, ଯେତେବେଳେ ତୁମମାନଙ୍କର କର୍ମେନ୍ଦ୍ରିୟା ଧୋଖା ଦେବ ନାହିଁ ସେତେବେଳେ ଯୋଗର ଯାତ୍ରା ଶେଷ ହେବ। ଏବେ ତୁମମାନଙ୍କୁ ପୂରା ପୁରୁଷାର୍ଥ କରିବାକୁ ହେବ, ଏଥିରେ ନିରାଶ ହେବାର ନାହିଁ, ସେବାରେ ତତ୍ପର ମଧ୍ୟ ରହିବାର ଅଛି। ଓମ୍ ଶାନ୍ତି। ମଧୁର ସନ୍ତାନମାନେ, ଆତ୍ମ ଅଭିମାନୀ ହୋଇ ବସିଛ, ପିଲାମାନେ ଜାଣୁଛନ୍ତି ଅଧାକଳ୍ପ ଆମେ ଦେହ ଅଭିମାନୀ ହୋଇ ରହିଛୁ, ତେଣୁ ଏବେ ଦେହି ଅଭିମାନୀ ହୋଇ ରହିବା ପାଇଁ ମେହନତ କରିବାକୁ ପଡ଼ୁଛି। ବାବା ଆସି ବୁଝାଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କରି ବସ, ତେବେ ବାବା ମନେ ପଡ଼ିବେ, ନଚେତ ବାବାଙ୍କର ସ୍ମୃତି ଭୁଲିଯିବ। ଯଦି ସ୍ମୃତି ନ ରହିବ ତେବେ ଯାତ୍ରା କିପରି କରିବ, ପାପ କିପରି କଟିବ, ଏହାଦ୍ୱାରା କ୍ଷତି ମଧ୍ୟ ହେବ। ସେଥିପାଇଁ ଘଡ଼ି ଘଡ଼ି ବାବାଙ୍କୁ ମନେ ପକାଅ, ଏହା ହିଁ ମୁଖ୍ୟ କଥା। ବାକି ବାବାଙ୍କୁ ମନେ ପକାଇବା ପାଇଁ ଅନେକ ପ୍ରକାରର ଉପାୟ ବାବା ବତାଉଛନ୍ତି, ଠିକ୍ କ'ଣ ଭୁଲ କ'ଣ ଏକଥା ମଧ୍ୟ ବୁଝାଉଛନ୍ତି। ବାବା ହେଉଛନ୍ତି ଜ୍ଞାନର ସାଗର, ସିଏ ଭକ୍ତିକୁ ମଧ୍ୟ ଜାଣିଛନ୍ତି। ପିଲାମାନଙ୍କୁ ଭକ୍ତି ମାର୍ଗରେ କ'ଣ କ'ଣ କରିବାକୁ ପଡ଼ିଥାଏ ଏକଥା ବୁଝାଇଥାନ୍ତି। ଏହି ଯଜ୍ଞ ତପ ଇତ୍ୟାଦି କରିବା, ଏସବୁ ଭକ୍ତି ମାର୍ଗର କଥା। ସମସ୍ତେ ଯଦିଓ ବାବାଙ୍କର ମହିମା କରୁଛନ୍ତି କିନ୍ତୁ ଓଲଟା, ବାସ୍ତବରେ ଶ୍ରୀକୃଷ୍ଣଙ୍କର ମହିମାକୁ ମଧ୍ୟ ପୁରା ଜାଣିନାହାନ୍ତି। ପ୍ରତ୍ୟେକ କଥାକୁ ବୁଝିବା ଦରକାର ନା? ଯେପରି କୃଷ୍ଣଙ୍କୁ ବୈକୁଣ୍ଠର ନାଥ କୁହାଯାଉଛି। ଆଚ୍ଛା, ବାବା ପଚାରୁଛନ୍ତି କୃଷ୍ଣଙ୍କୁ ତ୍ରିଲୋକୀନାଥ କୁହାଯାଇପାରିବ କି? ଗାୟନ ରହିଛି ନା ତ୍ରିଲୋକୀନାଥ, ଏବେ ତ୍ରିଲୋକୀନାଥ ଅର୍ଥାତ୍ ତିନି ଲୋକ, ବ୍ରହ୍ମଲୋକ, ସୂକ୍ଷ୍ମ ଲୋକ, ସ୍ଥୂଳ ଲୋକ। ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ ତୁମେମାନେ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ଅଟ। କୃଷ୍ଣ କ'ଣ ଏପରି ଭାବୁଛନ୍ତି କି ମୁଁ ହେଉଛି ବ୍ରହ୍ମାଣ୍ଡର ମାଲିକ? ନା, ସେ ତ ବୈକୁଣ୍ଠରେ ଥିଲେ। ବୈକୁଣ୍ଠ ସ୍ୱର୍ଗ ନୂଆ ଦୁନିଆକୁ କୁହାଯାଉଛି, ବାସ୍ତବରେ ତ୍ରିଲୋକୀନାଥ କେହି ହେଲେ ନାହାନ୍ତି। ବାବା ଠିକ୍ କଥା ବୁଝାଉଛନ୍ତି, ତିନି ଲୋକ ରହିଛି, ଶିବ ବାବା ବ୍ରହ୍ମାଣ୍ଡର ମାଲିକ, ତାଙ୍କ ସହିତ ତୁମେମାନେ ମଧ୍ୟ ମାଲିକ ଅଟ। ସୂକ୍ଷ୍ମ ଲୋକର ତ କୌଣସି କଥା ହିଁ ନାହିଁ, ତୂଳ ଲୋକର ମଧ୍ୟ ସେ ମାଲିକ ନୁହନ୍ତି, ନା ସିଏ ସ୍ୱର୍ଗର ନା ନର୍କର ମାଲିକ। ଶ୍ରୀକୃଷ୍ଣ ହେଲେ ସ୍ୱର୍ଗର ମାଲିକ, ନର୍କର ମାଲିକ ରାବଣ, ଏହାକୁ ରାବଣ ରାଜ୍ୟ ଆସୁରୀ ରାଜ୍ୟ କୁହାଯାଉଛି। ମନୁଷ୍ୟମାନେ ମଧ୍ୟ ଏକଥା କହୁଛନ୍ତି କିନ୍ତୁ ବୁଝୁନାହାନ୍ତି। ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି, ରାବଣର ଦଶଟି ମୁଣ୍ଡ ଦେଖାଇଥାନ୍ତି, ପାଞ୍ଚ ବିକାର ସ୍ତ୍ରୀର, ପାଞ୍ଚ ବିକାର ପୁରୁଷର, ବର୍ତ୍ତମାନ ପାଞ୍ଚ ବିକାର ସମସ୍ତଙ୍କ ପାଖରେ ରହିଛି, ଏଠାରେ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି। ଏବେ ତୁମେମାନେ ଶ୍ରେଷ୍ଠାଚାରୀ ହେଉଛ, ବାବା ଆସି ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା କରୁଛନ୍ତି। ଏକାନ୍ତରେ ବସିଲେ ହିଁ ବିଚାର ସାଗର ମନ୍ଥନ ଚାଲିବ। ଲୌକିକ ପାଠପଢ଼ାରେ ମଧ୍ୟ ଛାତ୍ରମାନେ ଏକାନ୍ତରେ ଯାଇ ପଢ଼ିଥାନ୍ତି, ତୁମମାନଙ୍କୁ ବହି ପଢ଼ିବାର କୌଣସି ଆବଶ୍ୟକତା ନାହିଁ। ହଁ, ତୁମେ ପଏଣ୍ଟସ ନୋଟ୍ କରୁଛ, ଯାହାକୁ ପୁଣି ପୁନରାଲୋଚନା କରିବା ଦରକାର, ବୁଝିବା ନିମନ୍ତେ ଏହା ବହୁତ ଗୁହ୍ୟ କଥା ଅଟେ। ବାବା କହୁଛନ୍ତି ନା, ଆଜି ତୁମକୁ ଗୁହ୍ୟରୁ ଗୁହ୍ୟ ନୂଆ ନୂଆ ପଏଣ୍ଟସ ବୁଝାଉଛି, ଲକ୍ଷ୍ମୀ ନାରାୟଣ ପାରସ୍ପୁରୀର ମାଲିକ ଥିଲେ ଏପରି କୁହାଯିବ ନାହିଁ ଯେ ବିଷ୍ଣୁ ମାଲିକ ଅଟନ୍ତି। ବିଷ୍ଣୁ କିଏ ଏହି କଥା ମଧ୍ୟ କେହି ବୁଝିପାରୁ ନାହାନ୍ତି ଯେ ଇଏ ହିଁ ସେହି ଲକ୍ଷ୍ମୀ ନାରାୟଣ ଅଟନ୍ତି। ଏବେ ତୁମେ ସର୍ଟରେ ଅର୍ଥାତ୍ ସଂକ୍ଷେପରେ ଏମ୍ ଅବଜେକ୍ଟକୁ ବୁଝାଉଛ। ବ୍ରହ୍ମା ସରସ୍ୱତୀ ମଧ୍ୟ ପରସ୍ପର ମଧ୍ୟରେ ମେଲ୍ ଫିମେଲ୍ ନୁହନ୍ତି। ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା, ତାଙ୍କୁ ଫିମେଲ୍ କୁହାଯିବ ନାହିଁ। ପ୍ରଜାପିତା ବ୍ରହ୍ମାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରେଣ୍ଡ ଫାଦର କୁହାଯିବ। ଶିବ ବାବାଙ୍କୁ କେବଳ ବାବା ହିଁ କୁହାଯିବ, ବାକି ସବୁ ହେଲେ ଭାଇ। ସମସ୍ତେ ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି। ସମସ୍ତେ ଜାଣିଛନ୍ତି ଯେ ଆମେ ଭଗବାନଙ୍କ ସନ୍ତାନ, ତେଣୁ ପରସ୍ପର ଭାଇ ଭାଇ ହୋଇଗଲୁ। କିନ୍ତୁ ସିଏ ନିରାକାରୀ ଦୁନିଆରେ ଅଛନ୍ତି। ଏବେ ତୁମେମାନେ ବ୍ରାହ୍ମଣ ହୋଇଛ, ନୂଆ ଦୁନିଆ ସତ୍ୟଯୁଗକୁ କୁହାଯାଉଛି। ବର୍ତ୍ତମାନ ଏହାକୁ ପୁରୁଷୋତ୍ତମ ସଙ୍ଗମ ଯୁଗ କୁହାଯାଉଛି। ସତ୍ୟଯୁଗରେ ସମସ୍ତେ ପୁରୁଷୋତ୍ତମ ହୋଇଥାନ୍ତି। ଏହା ବହୁତ ୱଣ୍ଡରଫୁଲ କଥା। ତୁମେମାନେ ଏବେ ନୂଆ ଦୁନିଆ ପାଇଁ ପ୍ରସ୍ତୁତ ହେଉଛ। ଏହି ସଙ୍ଗମ ଯୁଗରେ ହିଁ ତୁମେମାନେ ପୁରୁଷୋତ୍ତମ ହେଉଛ। କହୁଛନ୍ତି ମଧ୍ୟ ଆମେ ଲକ୍ଷ୍ମୀ ନାରାୟଣ ହେବୁ। ଲକ୍ଷ୍ମୀ ନାରାୟଣ ସବୁଠାରୁ ଉତ୍ତମ ପୁରୁଷ, ତାଙ୍କୁ ପୁଣି ଦେବତା କୁହାଯାଉଛି। ଉତ୍ତମରୁ ଉତ୍ତମ ନମ୍ବର ୱାନ୍ ହେଉଛନ୍ତି ଲକ୍ଷ୍ମୀ ନାରାୟଣ, ପୁଣି କ୍ରମ ଅନୁସାରେ ତୁମେମାନେ ହେବ। ସୂର୍ଯ୍ୟବଂଶୀ କୁଳକୁ ଉତ୍ତମ କୁଳ କୁହାଯିବ, ସେମାନେ ନମ୍ବର ୱାନ୍ ଅଟନ୍ତି ନା। ପୁଣି ଧୀରେ ଧୀରେ କଳା କମ୍ ହୋଇଯାଇଥାଏ। ଏବେ ତୁମେମାନେ ନୂଆ ଦୁନିଆର ଶୁଭାରମ୍ଭ କରୁଛ। ଯେପରି ନୂଆ ଘର ତିଆରି ହେଲେ ପିଲାମାନେ ଖୁସି ହୋଇଥାନ୍ତି, ମୁହୂର୍ତ୍ତ କରିଥାନ୍ତି, ତୁମେମାନେ ମଧ୍ୟ ନୂଆ ଦୁନିଆକୁ ଦେଖି ଖୁସି ହେଉଛ, ମୁହୂର୍ତ୍ତ କରୁଛ। ଶାସ୍ତ୍ରରେ ଲିଖିତ ଅଛି ସେଠାରେ ସୁନା ଫୁଲର ବର୍ଷା ହୋଇଥାଏ, ତେଣୁ ତୁମମାନଙ୍କର କେତେ ଖୁସିର ପାରା ଚଢ଼ିବା ଉଚିତ। ତୁମମାନଙ୍କୁ ସୁଖ ଏବଂ ଶାନ୍ତି ଉଭୟ ମିଳୁଛି। ଏଭଳି ଦ୍ୱିତୀୟ କେହି ନାହାନ୍ତି ଯାହାଙ୍କୁ ଏତେ ସୁଖ ଶାନ୍ତି ମିଳୁଥିବ। ଏଠାକୁ ଅନ୍ୟ ଧର୍ମ ସବୁ ଆସିଗଲେ ଦ୍ୱେତ ହୋଇଯାଉଛି। ତୁମମାନଙ୍କ ଭିତରେ ଏବେ ଅପାର ଖୁସି ରହୁଛି ଯେ ଆମେ ପୁରୁଷାର୍ଥ କରି କିପରି ଉଚ୍ଚ ପଦ ପାଇବୁ। ଏପରି ନୁହେଁ ଯେ ଯାହା ଭାଗ୍ୟରେ ଥିବ ତାହା ନିଶ୍ଚୟ ମିଳିବ। ପାସ୍ ହେବାକୁ ଥିଲେ ପାସ୍ ହେବୁ ନା, ପ୍ରତ୍ୟେକ କଥାରେ ତୁମମାନଙ୍କୁ ପୁରୁଷାର୍ଥ ନିଶ୍ଚୟ କରିବାକୁ ପଡ଼ିବ। ପୁରୁଷାର୍ଥ କରିପାରୁନାହାନ୍ତି, ତେଣୁ କହିଦେଉଛନ୍ତି ଯାହା ଭାଗ୍ୟରେ ଥିବ, ପୁଣି ପୁରୁଷାର୍ଥ କରିବା ବନ୍ଦ ହୋଇଯାଉଛି। ବାବା କହୁଛନ୍ତି ତୁମ ମାତାମାନଙ୍କୁ ମୁଁ କେତେ ଉଚ୍ଚ କରୁଛି। ମହିଳାମାନଙ୍କର ସବୁ ଜାଗାରେ ସମ୍ମାନ ରହିଛି, ପିଲାତରେ ମଧ୍ୟ ସେମାନଙ୍କର ସମ୍ମାନ ରହିଛି, କିନ୍ତୁ ଏଠାରେ ଯଦି କନ୍ୟାଟିଏ ଜନ୍ମ ହେଉଛି ତେବେ ଖଟିଆ ଓଲଟାଇ ଦେଉଛନ୍ତି, ଅର୍ଥାତ୍ ଅଶୁଭ ମନେ କରୁଛନ୍ତି, କାରଣ ଦୁନିଆ ବିଲକୁଲ ତୁମ ପ୍ରଧାନ ହୋଇଗଲାଣି। ତୁମେମାନେ ଜାଣୁଛ ଭାରତ ଦିନେ କ'ଣ ଥିଲା, ଏବେ କ'ଣ ହୋଇଗଲାଣି। ମନୁଷ୍ୟ ଭୁଲି ଯାଇଛନ୍ତି, ତେଣୁ ଶାନ୍ତି ମାଗୁଛନ୍ତି, ଚାହୁଁଛନ୍ତି ବିଶ୍ୱରେ ଶାନ୍ତି ହେଉ। ତୁମେମାନେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ଦେଖାଅ ଏବଂ କୁହ, ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ଦୁନିଆରେ ପବିତ୍ରତା, ସୁଖ, ଶାନ୍ତି ସବୁକିଛି ଥିଲା। ତୁମମାନଙ୍କୁ ମଧ୍ୟ ଏହିପରି ରାଜ୍ୟ ଦରକାର ନା? ମୂଳ ବତନରେ ବିଶ୍ୱର ଶାନ୍ତି ବୋଲି କୁହାଯିବ ନାହିଁ, ବିଶ୍ୱରେ ଶାନ୍ତି ଏହିଠାରେ ହେବ ନା? ଦେବତାମାନଙ୍କର ରାଜ୍ୟ ସାରା ବିଶ୍ୱରେ ଥିଲା। ବ୍ରହ୍ମଲୋକ ହେଉଛି ଆତ୍ମାମାନଙ୍କର ଦୁନିଆ। ମନୁଷ୍ୟମାନେ ଏକଥା ଜାଣିନାହାନ୍ତି ଯେ ଆତ୍ମାମାନଙ୍କର ମଧ୍ୟ ଏକ ଦୁନିଆ ରହିଛି। ବାବା କହୁଛନ୍ତି ମୁଁ ତୁମମାନଙ୍କୁ କେତେ ଉଚ୍ଚ ପୁରୁଷୋତ୍ତମ କରୁଛି। ଏହିସବୁ କଥା ଅନ୍ୟମାନଙ୍କୁ ବୁଝାଇବା ଦରକାର। ଏପରି ନୁହେଁ କି ରଡ଼ି ମାରିବ ଯେ ଭଗବାନ ଆସିଛନ୍ତି, କେହି ମାନିବେ ନାହିଁ, ଆହୁରି ଗାଳି ଖାଇବ, ଅନ୍ୟମାନଙ୍କୁ ମଧ୍ୟ ଖୁଆଇବ। ସେମାନେ କହିବେ ବିକେ ନିଜର ବାବାଙ୍କୁ ଭଗବାନ କହୁଛନ୍ତି, ଏଭଳି କୌଣସି ସେବା ହୁଏ ନାହିଁ। ବାବା ସେବା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ବତାଉଛନ୍ତି। ଘରେ 8-10 ଭଲ ଭଲ ଚିତ୍ର କାନ୍ଥରେ ଲଗାଇ ଦିଅ ଏବଂ ବାହାରେ ଲେଖିଦିଅ, ଯଦି ବେହଦର ବାବାଙ୍କ ଠାରୁ ବେହଦ ସୁଖର ବର୍ଷା ନେବାକୁ ଚାହୁଁଛ ଅଥବା ମନୁଷ୍ୟରୁ ଦେବତା ହେବାକୁ ଚାହୁଁଛ, ତେବେ ଆସ ଆମେ ଆପଣମାନଙ୍କୁ ବୁଝାଇବୁ। ଏହିଭଳି ଭାବରେ ବୁଝାଇଲେ ବହୁତ ଆସିବାରେ ଲାଗିବେ, ସ୍ୱତଃ ଆସିବେ। ବିଶ୍ୱରେ ଦିନେ ଶାନ୍ତି ଥିଲା ନା, ଏବେ ଏତେ ଢେର ଧର୍ମ ରହିଛି, ଏହି ତମ ପ୍ରଧାନ ଦୁନିଆରେ ଶାନ୍ତି କିପରି ହୋଇପାରିବ? ବିଶ୍ୱରେ ଶାନ୍ତି କେବଳ ଭଗବାନ ହିଁ କରିପାରିବେ। ଯେତେବେଳେ ଶିବ ବାବା ଏଠାକୁ ଆସୁଛନ୍ତି, ତେବେ ନିଶ୍ଚୟ କିଛି ଉପହାର ଆଣୁଥିବେ। ଏକମାତ୍ର ବାବା ହିଁ ଏତେ ଦୂରରୁ ଆସୁଛନ୍ତି ଏବଂ ଥରେ ମାତ୍ର ଆସୁଛନ୍ତି। ବାବା ପ୍ରତି 5000 ପରେ ଥରେ ଆସୁଛନ୍ତି। ଯେପରି ତୀର୍ଥଯାତ୍ରାରୁ ଫେରିଲେ ପିଲାମାନଙ୍କ ପାଇଁ କିଛି ଉପହାର ଆଣିଥାନ୍ତି, ସ୍ତ୍ରୀର ପତି ମଧ୍ୟ ପିଲାର ବାପା ତ ହୋଇଥାଏ ନା, ପୁଣି ଦାଦା ପରଦାଦା ପରଦାଦା ତରଦାଦା ହୋଇଥାନ୍ତି। ସେହିପରି ଏହାଙ୍କୁ ତୁମେମାନେ ବାବା କହୁଛ, ପୁଣି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ମଧ୍ୟ ଥିବେ, ଏହା ମଧ୍ୟ ବଂଶାବଳୀ ଅଟେ ନା। ଏଡମ୍ ଆଦି ଦେବ ନାମ ରହିଛି, କିନ୍ତୁ ମନୁଷ୍ୟମାନେ ଏହାର ଅର୍ଥକୁ ବୁଝୁନାହାନ୍ତି, ବାବା ହିଁ ଏହାର ଅର୍ଥକୁ ବୁଝାଉଛନ୍ତି। ବାବାଙ୍କ ଦ୍ୱାରା ସୃଷ୍ଟି ଚକ୍ରର ଇତିହାସ ଭୂଗୋଳକୁ ଜାଣି ତୁମେମାନେ ଏବେ ଚକ୍ରବର୍ତ୍ତୀ ରାଜା ହେଉଛ। ବାବା କେତେ ସ୍ନେହ ଏବଂ ରୁଚିର ସହିତ ପାଠ ପଢ଼ାଉଛନ୍ତି, ତେଣୁ ସେହିପରି ପଢ଼ିବା ଦରକାର ନା। ସକାଳ ସମୟରେ ସମସ୍ତେ ଫ୍ରି ରହିଥାନ୍ତି, ତେଣୁ ସକାଳୁ କ୍ଲାସ ହୋଇଥାଏ। 30 ଘଣ୍ଟା 45 ମିନିଟ୍ ମୁରଲୀ ଶୁଣି ପୁଣି ଚାଲିଯାଅ। ଯୋଗ ତ କେଉଁଠି ଥିଲେ ବି କରିପାରିବ। ରବିବାର ଦିନ ଛୁଟି, ତେଣୁ ସେ ଦିନ ସକାଳୁ 2-3 ଘଣ୍ଟା ବସିଯାଅ। ଦିନର ରୋଜଗାରକୁ ମେକଅପ୍ ଅର୍ଥାତ୍ ପୂରଣ କରିନିଅ, ପୁରା ଝୁଲା ମୁଣିକୁ ଭରପୁର କରିଦିଅ, ଟାଇମ୍ ମିଳୁଛି ନା। ମାୟାର ତୁଫାନ ଆସିଲେ ଯୋଗ କରିପାରିବ ନାହିଁ, ବାବା ବିଲକୁଲ ସହଜ ଭାବରେ ବୁଝାଉଛନ୍ତି। ଭକ୍ତି ମାର୍ଗରେ କେତେ ସତ୍ସଙ୍ଗକୁ ଯାଉଛନ୍ତି, ଶ୍ରୀକୃଷ୍ଣଙ୍କ ମନ୍ଦିର ଶ୍ରୀନାଥଙ୍କ ମନ୍ଦିରକୁ ଯାଉଛନ୍ତି, ପୁଣି ଆଉ କାହା କାହା ମନ୍ଦିରକୁ ମଧ୍ୟ ଯାଉଛନ୍ତି। ତୀର୍ଥଯାତ୍ରା ସମୟରେ ମଧ୍ୟ କେତେକ ବ୍ୟଭିଚାରୀ ହେଉଛନ୍ତି, ଏତେ କଷ୍ଟ କରୁଛନ୍ତି କିନ୍ତୁ ଫାଇଦା କିଛି ହେଲେ ହେଉନାହିଁ। ଡ୍ରାମାରେ ଏହା ମଧ୍ୟ ନିର୍ଦ୍ଧାରିତ ଅଛି, ପୁଣି ମଧ୍ୟ ହେବ। ତୁମ ଆତ୍ମାରେ ପାର୍ଟ ଭରି ରହିଛି, ସତ୍ୟଯୁଗ ଏବଂ ତ୍ରେତାଯୁଗରେ ଯେଉଁ ପାର୍ଟ କଳ୍ପ ପୂର୍ବରୁ କରିଥିଲେ ତାହା ହିଁ ପୁଣି କରିବେ। ଯାହାର ବୁଦ୍ଧି ମୋଟା ସେମାନେ ଏହି କଥାକୁ ମଧ୍ୟ ବୁଝିପାରନ୍ତି ନାହିଁ, ଯାହାର ବୁଦ୍ଧି ସୂକ୍ଷ୍ମ ସେମାନେ ଭଲ ଭାବରେ ବୁଝିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରିବେ। ତାଙ୍କୁ ଅନ୍ତରରେ ଅନୁଭବ ହୁଏ ଯେ ଏହା ଅନାଦି ନାଟକ ଅଟେ। ଦୁନିଆରେ ଏହି କଥାକୁ କେହି ବୁଝୁନାହାନ୍ତି ଯେ ଏହା ହେଉଛି ବେହଦର ନାଟକ। ଏହାକୁ ବୁଝିବାରେ ମଧ୍ୟ ସମୟ ଲାଗୁଛି। ବାବା ପ୍ରତି କଥାକୁ ବିସ୍ତାର ଭାବରେ ବୁଝାଇ ପୁଣି କହୁଛନ୍ତି, ମୁଖ୍ୟ କଥା ହେଲା ଯୋଗର ଯାତ୍ରା। ସେକେଣ୍ଡରେ ଜୀବନ ମୁକ୍ତିର ମଧ୍ୟ ଗାୟନ ରହିଛି, ଏବଂ ଏକଥା ମଧ୍ୟ ଗାୟନ ରହିଛି ଯେ ସେ ଜ୍ଞାନର ସାଗର ଅଟନ୍ତି। ସାରା ସାଗରକୁ ସ୍ୱାହିକର, ଜଙ୍ଗଲକୁ କଲଙ୍କର, ଧରିତ୍ରୀକୁ କାଗଜ କର, ତେବେ ମଧ୍ୟ ଅନ୍ତ ହୋଇପାରିବ ନାହିଁ। ଆରମ୍ଭରୁ ତୁମେମାନେ କେତେ ଲେଖି ଆସିଛ, ଢେର କାଗଜ ହେବ। ତୁମମାନଙ୍କୁ ଏବେ କୌଣସି ଧକ୍କା ଖାଇବାର ଆବଶ୍ୟକତା ନାହିଁ, ମୁଖ୍ୟ କଥା ହେଲା ଅଳ୍ପ ବାବାଙ୍କୁ ମନେ ପକାଇବାକୁ ହେବ। ଏଠାକୁ ମଧ୍ୟ ତୁମେମାନେ ଶିବ ବାବାଙ୍କ ପାଖକୁ ଆସୁଛ, ଶିବ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତୁମମାନଙ୍କୁ କେତେ ସ୍ନେହର ସହିତ ପାଠ ପଢ଼ାଉଛନ୍ତି, ଏଥିରେ କିଛି ବଡ଼ ପଣିଆ ନାହିଁ। ବାବା କହୁଛନ୍ତି, ମୁଁ ଏହି ପୁରୁଣା ଶରୀରରେ ଆସୁଛି। କିପରି ସାଧାରଣ ଭାବରେ ଶିବ ବାବା ଆସି ପାଠ ପଢ଼ଉଛନ୍ତି, କୌଣସି ଅହଙ୍କାର ନାହିଁ। ବାବା କହୁଛନ୍ତି, ତୁମେମାନେ ମୋତେ କହୁଛ ଏହି ପତିତ ଦୁନିଆ ପତିତ ଶରୀରରେ ଆସ, ଆସି ଆମକୁ ଶିକ୍ଷା ଦିଅ। ସତ୍ୟଯୁଗରେ ତ ତାକୁ ଡାକୁନାହାନ୍ତି, ସତ୍ୟଯୁଗରେ ତ ଡାକୁନାହଁ ଯେ ବାବା ହୀରା ନୀଳାର ମହଲରେ ଆସି ବସ, ଭୋଜନ ଆଦି କର। ବାସ୍ତବରେ ଶିବ ବାବା ଭୋଜନ ଖାଉନାହାନ୍ତି, ଆଗରୁ ଡାକୁଥିଲେ ଯେ ଆସି ଭୋଜନ ଖାଅ, 36 ପ୍ରକାର ଭୋଜନ ଖୁଆଉଥିଲେ, ଏହା ପୁଣି ମଧ୍ୟ ହେବ। ଏହାକୁ ମଧ୍ୟ ଚରିତ୍ର କୁହାଯିବ। କୃଷ୍ଣଙ୍କର ଚରିତ୍ର କ'ଣ? ସେ ସତ୍ୟଯୁଗର ରାଜକୁମାର ଅଟନ୍ତି, ତାଙ୍କୁ ପତିତ ପାବନ କୁହାଯିବ ନାହିଁ। ସତ୍ୟଯୁଗରେ ଇଏ ବିଶ୍ୱର ମାଲିକ କିପରି ହେଲେ ଏକଥା ମଧ୍ୟ ଏବେ ତୁମେମାନେ ଜାଣୁଛ। ମନୁଷ୍ୟମାନେ ଏବେ ମଧ୍ୟ ବିଲକୁଲ ଘୋର ଅନ୍ଧକାରରେ ଅଛନ୍ତି, ତୁମେ ଘୋର ଆଲୋକରେ ଅଛ। ବାବା ଆସି ରାତ୍ରିକୁ ଦିନ କରୁଛନ୍ତି, ଅଧା କଳ୍ପ ତୁମେମାନେ ରାଜ୍ୟ କରୁଛ, ତେଣୁ କେତେ ଖୁସି ହେବା ଦରକାର। ତୁମମାନଙ୍କର ଯୁଗର ଯାତ୍ରା ସେତେବେଳେ ସମ୍ପୂର୍ଣ୍ଣ ହେବ ଯେତେବେଳେ ତୁମମାନଙ୍କର କୌଣସି କର୍ମେନ୍ଦ୍ରିୟା ଧୋଖା ଦେବ ନାହିଁ। କର୍ମାତୀତ ଅବସ୍ଥା ହୋଇଗଲେ ହିଁ ଯୁଗର ଯାତ୍ରା ଶେଷ ହୋଇଯିବ, ଏବେ ଶେଷ ହୋଇନାହିଁ। ଏବେ ତୁମମାନଙ୍କୁ ପୁରା ପୁରୁଷାର୍ଥ କରିବାକୁ ପଡ଼ିବ, କେବେ ବି ନିରାଶ ହୁଅ ନାହିଁ, କେବଳ ସେବା ଆଉ ସେବା। ବାବା ମଧ୍ୟ ଆସି ବୁଢ଼ା ଶରୀରରେ ସେବା କରୁଛନ୍ତି ନା। ବାବା ହେଲେ କରନ୍ କରାବନ ହାର, ତାଙ୍କର ପିଲାମାନଙ୍କ ପାଇଁ କେତେ ଚିନ୍ତା ରହୁଛି। ଏକଥା କରିବାକୁ ହେବ, ଘର କରିବାକୁ ପଡ଼ିବ, ଯେପରି ଲୌକିକ ପିତାଙ୍କର ହତର ଖ୍ୟାଲ ରହିଥାଏ, ସେହିପରି ପାରଲୌକିକ ବାବାଙ୍କର ବେହଦର ଖ୍ୟାଲ ରହୁଛି। ତେଣୁ ତୁମମାନଙ୍କୁ ମଧ୍ୟ ସେବା କରିବାକୁ ହେବ। ଦିନକୁ ଦିନ ବହୁତ ସହଜ ହୋଇଯାଉଛି, ଯେତେ ବିନାଶର ସମୟ ନିକଟ ହୋଇ ଆସିବ ସେତେ ତୁମମାନଙ୍କ ଭିତରେ ଶକ୍ତି ଆସିବ। ଗାୟନ ମଧ୍ୟ ରହିଛି, ଭୀଷ୍ମ ପିତାମହ ଆଦିଙ୍କୁ ଶେଷ ସମୟରେ ତୀର ଲାଗିଲା, ଏବେ ତୀର ଲାଗିଲେ ବହୁତ ହଙ୍ଗାମା ହୋଇଯିବ, ଏତେ ଭିଡ଼ ହୋଇଯିବ ଯେ ସେ କଥା ନ କହିଲେ ଭଲ। କହୁଛନ୍ତି ନା, ମୁଣ୍ଡ କୁଣ୍ଡାଇବାକୁ ମଧ୍ୟ ଫୁରସତ ମିଳିବ ନାହିଁ। ବାସ୍ତବରେ ଏଭଳି କିଛି କଥା ହେବ ନାହିଁ, କିନ୍ତୁ ଯଦି ଭିଡ଼ ହୋଇଯାଏ ତେବେ ଏପରି କୁହାଯାଏ, ସେମାନଙ୍କୁ ତୀର ଲାଗିଲେ ତୁମର ପ୍ରଭାବ ବାହାରିବ, ସବୁ ସନ୍ତାନମାନଙ୍କୁ ବାବାଙ୍କର ପରିଚୟ ମିଳିବ, ତୁମେମାନେ ତିନି ପାଦ ପୃଥିବୀରେ ମଧ୍ୟ ଏହି ଅବିନାଶୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖୋଲି ପାରିବ। ପଇସା ନଥିଲେ ମଧ୍ୟ ଚିନ୍ତା ନାହିଁ, ଚିତ୍ରମାନଙ୍କୁ ମିଳିଯିବ। ସେବାରେ ମାନ ଅପମାନ ଦୁଃଖ ସୁଖ ଥଣ୍ଡା ଗରମ ସବୁ ସହନ କରିବାକୁ ହେବ। କାହାକୁ ହୀରା ସଦୃଶ କରିବା କିଛି କମ୍ କଥା ନୁହେଁ। ବାବା କ'ଣ କେବେ ଥକି ଯାଉଛନ୍ତି କି? ତୁମେମାନେ କାହିଁକି ଥକି ଯାଉଛ? ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ସକାଳ ସମୟରେ ଅଧା ଘଣ୍ଟା ବା 45 ବହୁତ ସ୍ନେହରେ ଅର୍ଥାତ୍ ଆଗ୍ରହର ସହିତ ପାଠ ପଢ଼ିବାକୁ ହେବ, ବାବାଙ୍କ ସ୍ମୃତିରେ ରହିବାକୁ ହେବ। ଯୋଗ କରିବାରେ ଏଭଳି ପୁରୁଷାର୍ଥ କର ଯାହାଦ୍ୱାରା ସମସ୍ତ କର୍ମେନ୍ଦ୍ରିୟା ବଶ୍ୟଭୂତ ହୋଇପାରିବ। 2 ସେବାରେ ଦୁଃଖ ସୁଖ ମାନ ଅପମାନ ଥଣ୍ଡା ଗରମ ସବୁକିଛି ସହନ କରିବାକୁ ହେବ, ସେବାରେ କେବେ ହେଲେ ଥକିଯିବାର ନାହିଁ। ତିନି ପାଦ ପୃଥିବୀରେ ଅର୍ଥାତ୍ ଛୋଟିଆ ସ୍ଥାନଟିରେ ମଧ୍ୟ ଡକ୍ଟରଖାନା ସହିତ ୟୁନିଭର୍ସିଟି ଖୋଲି ଲୋକମାନଙ୍କୁ ହୀରାତୁଲ୍ୟ କରିବାର ସେବା କରିବାକୁ ହେବ। ବରଦାନ ପ୍ରକୃତ ଆତ୍ମିକ ସ୍ନେହର ଅନୁଭୂତି କରାଉଥିବା ମାଷ୍ଟର ସ୍ନେହର ସାଗର ହୁଅ। ଯେପରି ସାଗର କୂଳକୁ ଗଲେ ଶୀତଳତାର ଅନୁଭବ ହୋଇଥାଏ, ସେହିପରି ତୁମେ ପିଲାମାନେ ମଧ୍ୟ ମାଷ୍ଟର ସ୍ନେହର ସାଗରର ହୁଅ। ତେବେ ଯେଉଁ ଆତ୍ମା ତୁମ ସମ୍ମୁଖକୁ ଆସିବ, ସେ ଅନୁଭବ କରିବ ଯେ ମାଷ୍ଟର ସ୍ନେହର ସାଗରର ଲହଡ଼ି ମୋତେ ସ୍ନେହର ଅନୁଭୂତି କରାଉଛି। କାହିଁକି ନା ଆଜିର ଦୁନିଆ ସଚ୍ଚା ଆତ୍ମିକ ସ୍ନେହର ଭୋକିଲା ଅଟେ। ଦୁନିଆର ସ୍ୱାର୍ଥବାଦୀ ସ୍ନେହକୁ ଦେଖି ଦେଖି ସେଥିପ୍ରତି ବିତୃଷ୍ଣା ଆସିଗଲାଣି। ସେଥିପାଇଁ ସଚ୍ଚା ଆତ୍ମିକ ସ୍ନେହର କେତୋଟି ମୁହୂର୍ତ୍ତର ଅନୁଭୂତିକୁ ମଧ୍ୟ ଜୀବନର ସାହାରା ମନେ କରିପାରିବେ। ସ୍ଲୋଗାନ ଯଦି ଜ୍ଞାନ ଧନରେ ଭରପୁର ରହିବ, ତେବେ ସ୍ଥୂଳ ଧନର ପ୍ରାପ୍ତି ଆପେ ଆପେ ହୋଇଚାଲିବ। ଅବ୍ୟକ୍ତି ସାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାରେ ନିମିତ୍ତ ହୁଅ। ଯେପରି ସତ୍ୟଯୁଗୀ ସୃଷ୍ଟି ପାଇଁ କହିଥାନ୍ତି, ସେଠାରେ ଏକ ଧର୍ମ ଏକ ରାଜ୍ୟ ରହିବ, ସେହିପରି ସ୍ୱରାଜ୍ୟ କରିବାରେ ମଧ୍ୟ ଏକ ରାଜ୍ୟ ଅର୍ଥାତ୍ ସ୍ୱର ନିର୍ଦ୍ଦେଶ ଅନୁସାରେ ସମସ୍ତେ ଚାଲୁଥିବେ। ମନ ନିଜର ମନମତ ଚଲାଉ ନଥିବ, ବୁଦ୍ଧି ନିଜର ନିର୍ଣ୍ଣୟ ଶକ୍ତିର ହଲଚଲ କରୁନଥିବ, ସଂସାର ଆତ୍ମାକୁ ନାଚ ନଚାଉ ନଥିବ, ତେବେ କୁହାଯିବ ଏକ ଧର୍ମ ଏକ ରାଜ୍ୟ। ତେଣୁ ଏହିଭଳି ନିୟନ୍ତ୍ରଣ ଶକ୍ତିକୁ ଧାରଣ କରିନିଅ, ଏହା ହିଁ ବେହଦ୍ର ସେବାର ସାଧନ ଅଟେ। ଓମ୍ ଶାନ୍ତି।